ఆకాశవాణి సంవాద పొడుచుంతి చందన్ ఘోష్ ముఖ్య సంవాదం. ప్రధానమంత్రి నరేంద్ర మోదీ తాంకర ద్విదేశీయ గస్తర అంతిమ పర్యాయరే ఆజి పహుంచిలె సింగాపూర్ రే. ప్రధానమంత్రి ఆసంతకాలి తాంకర సింగాపూర్ ప్రతిపక్షంక సహిత ద్విదేశ మధ్యరే రణనైతిక భాగీదారీర కరిబే సమీక్షా. త్రిపురాకు ఏక వికసిత తథా శాంతిపూర్ణ రాజ్య భావే గఢి తొలిబా లక్ష్యరే ఆజి నూఆదిల్లీరే స్వాక్షరిత హెలా శాంతి బుఝామణాపత్ర. କର୍ମଚାରୀ ପେନ୍ସନ୍ ଯୋଜନାର ହିତାଧିକାରୀମାନେ ଆସନ୍ତାବର୍ଷ ଜାନୁଆରୀ 1 ତାରିଖରୁ ଦେଶବ୍ୟାପୀ ଯେକୌଣସି ବ୍ୟାଙ୍କରୁ ଗ୍ରହଣ କରିପାରିବେ ନିଜର ପେନ୍ସନ୍. ଏବଂ ପ୍ୟାରିସ୍ ପାରା ଅଲମ୍ପିକ୍ସ 2024ରେ ଉତ୍ତମ ପ୍ରଦର୍ଶନ କରି ପଦକ ସହିତ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ଭାରତୀୟ ପାରା ବ୍ୟାଡ୍ମିଣ୍ଟନ ଦଳ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦେଶୀୟ ଗସ୍ତର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଆଜି ସିଙ୍ଗାପୁରର ଲାୟନ୍ସିଟ୍ରେ ପହଞ୍ଚିଛନ୍ତି. ଶ୍ରୀ ମୋଦିଙ୍କୁ ବିମାନ ବନ୍ଦରଠାରେ ସିଙ୍ଗାପୁରର ସ୍ୱରାଷ୍ଟ୍ର ଏବଂ ଆଇନ ମନ୍ତ୍ରୀ କେ ସାନ୍ମୁଗମ୍ ସ୍ୱାଗତ ଜଣାଇଥିଲେ. ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଲରେନ୍ସ ୱଙ୍ଗ୍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେହି ଦେଶ ଗସ୍ତ କରିଛନ୍ତି। ପରେ ଶ୍ରୀ ମୋଦିଙ୍କୁ ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଛି। ଆଜି ସନ୍ଧ୍ୟାରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ସମ୍ମାନାର୍ଥେ ଏକ ଘରୋଇ ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି। ଆସନ୍ତାକାଲି ଦୁଇ ଦେଶର ପ୍ରଧାନମନ୍ତ୍ରୀ ଭାରତ ସିଙ୍ଗାପୁର ରଣନୀତିକ ଭାଗିଦାରୀର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଶ୍ରୀ ମୋଦି ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଶ୍ରୀ ମୋଦି ସିଙ୍ଗାପୁରର ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ସମ୍ପର୍କରେ ସୂଚନା ଦେଇ ଆମ ସମ୍ଭାଦଦାତା ଜଣାଇଛନ୍ତି, ଭାରତର ଆକ୍ଟ ଇଷ୍ଟ ନୀତିକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ପ୍ରାୟ 6 ବର୍ଷ ପରେ ଶ୍ରୀ ମୋଦି ସିଙ୍ଗାପୁର ଗସ୍ତ କରିଛନ୍ତି। ଭାରତ ସିଙ୍ଗାପୁର ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବା ସହିତ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ମଧ୍ୟ ସାମ୍ପ୍ରତିକ ସ୍ଥିତିରେ ବୃଦ୍ଧି ପାଇଛି। ବାଣିଜ୍ୟ କ୍ଷେତ୍ରରେ ସିଙ୍ଗାପୁର ଭାରତର ସର୍ବବୃହତ୍ ଆସିଆନ୍ ଭାଗିଦାରୀ ଭାବେ କାର୍ଯ୍ୟ କରୁଛି। ଏହାଛଡ଼ା ଦେଶରେ ବିଦେଶ ପ୍ରତ୍ୟକ୍ଷ ପୁଞ୍ଜିନିବେଶ କ୍ଷେତ୍ରରେ ମଧ୍ୟ ସିଙ୍ଗାପୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଦୁଇ ଦେଶ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ବିବୃତ୍ତି ଦେଇ କହିଥିଲେ, ସିଙ୍ଗାପୁର ସହିତ ଭାରତର ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ବିଶେଷକରି ଉତ୍ପାଦନ ଓ ଡିଜିଟାଲ୍ କ୍ଷେତ୍ରରେ ସ୍ଥାୟୀ ବିକାଶ ଲାଗି ସେଠାକାର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବାକୁ ସେ ଅପେକ୍ଷା କରିଥିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବ୍ରୁନେଇ ଗସ୍ତ ଅବସରରେ ଆଜି ଟେଲିମେଟ୍ରିକ୍, ମହାକାଶ କ୍ଷେତ୍ରରେ ଉପଗ୍ରହ ଉତ୍କ୍ଷେପଣ ଯାନ ଲାଗି ଟେଲି କମାଣ୍ଡ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅଧିକ ସହଯୋଗ ନିମନ୍ତେ ଦୁଇ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ଭାଗିଦାରୀକୁ ସୁସଂହତ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଆଜି ବନ୍ଦରସେରି ବେଗୱାନ୍ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ବ୍ରୁନେଇର ସୁଲତାନ ହାଜି ହାସନାଲ ବୋଲକିଆଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଏହି ନିଷ୍ପଭି ନିଆଯାଇଛି। ଉଭୟ ନେତା ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଶକ୍ତି, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ଔଷଧ, ଦକ୍ଷତା ବୃଦ୍ଧି, ସଂସ୍କୃତି ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଉଭୟ ନେତା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି, ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଇଣ୍ଡୋ ପାସିଫିକ୍ ଭିଜନରେ ବ୍ରୁନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହେବା ଉଭୟ ଦେଶ ପାଇଁ ଉଜ୍ଜଳ ଭବିଷ୍ୟତକୁ ସୁନିଶ୍ଚିତ କରୁଛି। ପରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ମାନାର୍ଥେ ବ୍ରୁନେର ସୁଲତାନ ଆୟୋଜନ କରିଥିବା ଏକ ଭୋଜିରେ ଯୋଗଦେଇ କହିଛନ୍ତି, ଭାରତ ବ୍ରୁନେଇ ନିଜ ମଧ୍ୟରେ ଥିବା ଭାଗିଦାରୀକୁ ରଣନୀତିକ ଦିଗ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେ ଓ ସୁଲତାନ ଉଭୟ ବିସ୍ତୃତ ଭାବେ ଏହାର ସମସ୍ତ ଦିଗ ଉପରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅର୍ଥନୀତି, ବିଜ୍ଞାନ ଏବଂ ରଣନୀତି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପକ୍ଷ ପ୍ରତିଶ୍ରତିବଦ୍ଧ। ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ପ୍ରତିରକ୍ଷା ଶିଳ୍ପ ତାଲିମ ଓ କ୍ଷମତା ବୃଦ୍ଧି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ଦିଗରେ ଉଭୟ ନେତା ସକାରାତ୍ମକ ମତ ପୋଷଣ କରିଛନ୍ତି। ଏହାଛଡ଼ା ବ୍ରୁନେଇର ବନ୍ଦରସେରି ବେଗାୱାନ୍ ଓ ଭାରତର ଚେନ୍ନାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବା ଲାଗି ଦୁଇ ଦେଶ ସମ୍ମତି ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି। ବ୍ରୁନେଇର ଅର୍ଥବ୍ୟବସ୍ଥା ଏବଂ ସାମାଜିକ ପ୍ରଗତି କ୍ଷେତ୍ରରେ ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କର ସକାରାତ୍ମକ ଅବଦାନ ରହିଥିବାରୁ ଶ୍ରୀ ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ସେଠାରେ ଭାରତୀୟ ଦୂତାବାସର ଶୁଭାରମ୍ଭ ଦ୍ୱାରା ପ୍ରବାସୀ ଭାରତୀୟଙ୍କୁ ସ୍ଥାୟୀ ଠିକଣା ଦିଆଯାଇପାରିଛି। ଆସିଆନ୍ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଉପରେ ଭାରତ ସର୍ବଦା ପ୍ରାଥମିକତା ଦେଇଆସୁଛି ଏବଂ ଏହା ଭବିଷ୍ୟତରେ ଜାରି ରହିବ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ସରକାର ତ୍ରିପୁରା ସରକାର ତ୍ରିପୁରାର ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ ଏନ୍ଏଲ୍ଏଫ୍ଟି ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ ଏଟିଟିଏଫ୍ର ପ୍ରତିନିଧିଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଏନ୍ଏଲ୍ଏଫ୍ଟି ଓ ଏଟିଟିଏଫ୍ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଏକ ଆନନ୍ଦର ବିଷୟ। ଏଥିସହିତ ତ୍ରିପୁରାର ବିକାଶ ଦିଗରେ ସେମାନେ କାର୍ଯ୍ୟ କରିବେ ବୋଲି ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଥିବା ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଶାସନକୁ ଆସିବା ଦିନଠାରୁ କଥାବାର୍ତ୍ତା ଏବଂ ଶାନ୍ତି ମାଧ୍ୟମରେ ଏକ ସକ୍ଷମ ଏବଂ ବିକଶିତ ଉତ୍ତର ପୂର୍ବାଞ୍ଚଳ ପ୍ରତିଷ୍ଠା ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଉତ୍ତର ପୂର୍ବାଞ୍ଚଳ ଏବଂ ଦିଲ୍ଲୀ ମଧ୍ୟରେ ଏକ ଦୂରତ୍ୱ ରହିଥିଲା, ତେବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୂରତ୍ୱକୁ କେବଳ ସଡ଼କ ରେଳ ଏବଂ ଆକାଶମାର୍ଗ ସଂଯୋଗୀକରଣ ଦ୍ୱାରା ଦୂର କରିନାହାନ୍ତି, ବରଂ ଲୋକଙ୍କ ହୃଦୟରୁ ଏହି ଦୂରତ୍ୱକୁ ସମ୍ପୂର୍ଣ୍ଣ ସମାପ୍ତ କରିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ସମୟରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାନିକ ଶାହାଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ତ୍ରିପୁରା ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ଓ ସମୃଦ୍ଧି ଆଣିବା ଲାଗି 12 ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସେଥିମଧ୍ୟରୁ ତ୍ରିପୁରା ପ୍ରସଙ୍ଗରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ଉତ୍ତର ପୂର୍ବାଞ୍ଚଳକୁ ଉଗ୍ରବାଦ ହିଂସା ଓ ଦ୍ୱନ୍ଦ୍ୱରୁ ମୁକ୍ତ କରିବା ଲାଗି ବର୍ତ୍ତମାନର କେନ୍ଦ୍ର ସରକାର ଅନେକଗୁଡ଼ିଏ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ପ୍ରାୟ 10,000 ଲୋକ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାର ନାଗାଲାଣ୍ଡର ନ୍ୟାସନାଲ୍ ସୋସିଆଲିଷ୍ଟ କାଉନ୍ସିଲ୍ ନିକି ସହିତ ଅସ୍ତ୍ରବିରତି ଚୁକ୍ତିନାମାକୁ ଆଉ 1 ବୃଦ୍ଧି କରିଛନ୍ତି। ଆସନ୍ତା 8 ଏହା କାର୍ଯ୍ୟକାରୀ ହେବ। ନାଗାଲାଣ୍ଡରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ପଦକ୍ଷେପ ସ୍ୱରୂପ ଉଭୟ କେନ୍ଦ୍ର ସରକାର ଏବଂ ନିକି ଏହି ନିଷ୍ପଭି ନେଇଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କର୍ମଚାରୀ ପେନ୍ସନ୍ ଯୋଜନାର ହିତାଧିକାରୀମାନେ ଆସନ୍ତା ବର୍ଷ ଜାନୁୟାରୀ 1 ଦେଶବ୍ୟାପୀ ଯେକୌଣସି ବ୍ୟାଙ୍କରୁ ନିଜର ପେନ୍ସନ୍ ଗ୍ରହଣ କରିପାରିବେ। ଏହାଦ୍ୱାରା 78 ଉର୍ଦ୍ଧ୍ୱ ପେନ୍ସନ୍ଧାରୀ ଉପକୃତ ହୋଇପାରିବେ ବୋଲି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂସ୍ଥାକୁ ଆଧୁନିକୀକରଣ କରିବା ଦିଗରେ ଏକୀକୃତ ପେନ୍ସନ୍ ପ୍ରଦାନ ବ୍ୟବସ୍ଥା ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହୋଇଛି। ଭାରତୀୟ ପାରା ବ୍ୟାଡମିଣ୍ଟନ ଦଳ ପ୍ୟାରିସ୍ ପାରା ଅଲମ୍ପିକ୍ସ 2024 ଉତ୍ତମ ପ୍ରଦର୍ଶନ କରିବା ସହିତ ପଦକ ହାସଲ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ଖେଳାଳିଙ୍କୁ ଉଚ୍ଛସିତ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଛି। କୁମାର ନିତେଶ ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ଟି ମୁରୁଗେଶାନ ଏବଂ ସୁଭାୟା ୟାଥିରାଜ ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି ମନୀଷା ରାମଦାସ ଓ ନିତ୍ୟା ଏ ସିବାନ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ପରେ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏହି ଖେଳାଳିଙ୍କୁ ଭେଟିବା ସହିତ ସେମାନଙ୍କର ଉନ୍ନତ ପ୍ରଦର୍ଶନ ଲାଗି ପ୍ରଶଂସା କରିଛନ୍ତି। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଟୋକିଓ ପାରା ଅଲମ୍ପିକ୍ସଠାରୁ ପ୍ୟାରିସ୍ ପାରା ଅଲମ୍ପିକ୍ସରେ ଭାରତର ପ୍ରଦର୍ଶନ ଉତ୍ତମ ହୋଇଛି। ଏହି ଅଲମ୍ପିକ୍ସରେ ହେବାକୁ ଥିବା ଅନ୍ୟାନ୍ୟ ପ୍ରତିଯୋଗିତାରେ ମଧ୍ୟ ଆମ ଖେଳାଳିମାନେ ଅଧିକ ସଫଳତା ପାଇବେ ବୋଲି କ୍ରୀଡ଼ାମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ୟାରିସ୍ ପାରା ଅଲମ୍ପିକ୍ସରେ ପୁରୁଷ ସଟ୍ଫୁଟ୍ ବର୍ଗରେ ରୌପ୍ୟ ପଦକ ହାସଲ କରିଥିବା ସଚିନ ଖିଲାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ଅନେକ ବାଧାବିଘ୍ନ ଅତିକ୍ରମ କରି ସଚିନ ଏଭଳି ବିଶ୍ୱସ୍ତରୀୟ ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଭବିଷ୍ୟତରେ ଏଭଳି ସଫଳତା ସେ ଜାରି ରଖିବେ ବୋଲି ଶ୍ରୀମତୀ ମୁର୍ମୁ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟ ସଚିନଙ୍କୁ ଅଭିନନ୍ଦନ ଜଣାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ କହିଛନ୍ତି ଏହି ସଫଳତା ସଚିନଙ୍କର ପ୍ରତିଶ୍ରତିବଦ୍ଧତା ଏବଂ ନିଜର ଶକ୍ତିକୁ ପ୍ରତିଫଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାରା ଅଲମ୍ପିକ୍ସ ଖେଳାଳିଙ୍କର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ୟାରିସ୍ ପାରା ଅଲମ୍ପିକ୍ସ 2024 ଉତ୍ତମ ପ୍ରଦର୍ଶନ ଲାଗି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏଥିଲାଗି ସମଗ୍ର ଦେଶ ଗର୍ବିତ ବୋଲି ସେ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦେଶୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ପହଞ୍ଚିଲେ ସିଙ୍ଗାପୁରରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ତାଙ୍କର ସିଙ୍ଗାପୁର ପ୍ରତିପକ୍ଷଙ୍କ ସହିତ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀର କରିବେ ସମୀକ୍ଷା। ତ୍ରିପୁରାକୁ ଏକ ବିକଶିତ ତଥା ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହେଲା ଶାନ୍ତି ବୁଝାମଣାପତ୍ର ଏବଂ କର୍ମଚାରୀ ପେନ୍ସନ୍ ଯୋଜନାର ହିତାଧିକାରୀମାନେ ଆସନ୍ତା ବର୍ଷ ଜାନୁଆରୀ 1 ତାରିଖରୁ ଦେଶବ୍ୟାପୀ ଯେକୌଣସି ବ୍ୟାଙ୍କରୁ ଗ୍ରହଣ କରିପାରିବେ ନିଜର ପେନ୍ସନ୍। ସମ୍ବାଦ ଶେଷ ହେଲା।